ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେନ୍ସନ୍ ଭୋଗୀଙ୍କ ପାଇଁ ଡିଜିଟାଲ ଜୀବନ ପ୍ରମାଣପତ୍ର ଚତୁର୍ଥ ପର୍ଯ୍ୟାୟର ଆଜି ହେଲା ଶୁଭାରମ୍ଭ। ଭାରତର ନୌବାଣିଜ୍ୟ କ୍ଷେତ୍ରକୁ ପାରାଦ୍ୱୀପ ବନ୍ଦର ଅର୍ଥନୈତିକ ସ୍ତରରେ ସଶକ୍ତ କରୁଛି କହିଲେ ମୁଖ୍ୟମନ୍ତ୍ରୀ। କଟକରେ ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ପୁରୀ ଶ୍ରୀମନ୍ଦିରରେ ଆଜି ରାଜେ ରାଜେଶ୍ୱର ଭେଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ଚଳିତ ଖରିଫ ଋତୁ ପାଇଁ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର। ଦେଶର 25 ଲକ୍ଷ ପେନ୍ସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପାଇଁ ମୁଖ ଚିହ୍ନଟ ପ୍ରକ୍ରିୟା ଆପଣେଇଛନ୍ତି ବୋଲି କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନର ଚତୁର୍ଥ ପର୍ଯ୍ୟାୟକୁ ଶୁଭାରମ୍ଭ କରି ମନ୍ତ୍ରୀ ଡକ୍ଟର ସିଂ ଏହା କହିଛନ୍ତି। ମଙ୍ଗୋଲିଆ ଏବଂ ମାଳଦ୍ୱୀପ ସମେତ ବହୁ ରାଷ୍ଟ୍ର ଭାରତରେ ଏହି ଅଭିଯାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ଅଭିଯାନ ଦେଶବ୍ୟାପୀ ଜାରି ରହିବ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଅଭିଯାନ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ପୁସ୍ତିକା ଏବଂ କ୍ଷୁଦ୍ର ଚଳଚ୍ଚିତ୍ରକୁ ମନ୍ତ୍ରୀ ଆଜି ଉଦ୍ଘାଟନ କରିଛନ୍ତି। ପାରାଦ୍ୱୀପ ବନ୍ଦର ସମଗ୍ର ଭାରତବର୍ଷର ନୌବାଣିଜ୍ୟ କ୍ଷେତ୍ରକୁ ଅର୍ଥନୈତିକ ସ୍ତରରେ ସଶକ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦ୍ୱୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବୋଇତ ବନ୍ଦାଣ ଏବଂ ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ। ପାରାଦ୍ୱୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର ଏବଂ ଅର୍ଥନୀତିର କୋଣାର୍କ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତର ସର୍ବଶ୍ରେଷ୍ଠ ବୃହତ ବନ୍ଦର ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ 2025 ମସିହାରେ ପଣ୍ୟ ପରିବହନ କ୍ଷମତା 150 ନିୟୁତ ଟନ୍ରେ ପହଞ୍ଚିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030 ଅନୁଯାୟୀ ବାର୍ଷିକ 300 ନିୟୁତ ଟନ୍ ଏବଂ ବିକଶିତ ଭାରତ 2047 ଯୋଜନାରେ ପାରାଦ୍ୱୀପ ବନ୍ଦରକୁ ଏକ ବୃହତ ବନ୍ଦର ଭାବେ ଗଢ଼ାଯିବା ସହ ପଣ୍ୟ ପରିବହନ କ୍ଷମତା 500 ନିୟୁତ ଟନ୍କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଓ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ବାହୁଦାଠାରେ 21,500 କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ମହାନଦୀ ମୁହାଣରେ 24,700 କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବାଣିଜ୍ୟ ପର୍ଯ୍ୟଟନ ଏବଂ ଶିଳ୍ପ କ୍ଷେତ୍ରକୁ ନୂତନ ଦିଗ ଦେବ ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ସାଗରମାଳା, ଗତିଶକ୍ତି ଏବଂ ଜାତୀୟ ପରିବହନ ଯୋଜନା ସହ ସମନ୍ୱୟ ରଖି ରାଜ୍ୟରେ ବନ୍ଦରଭିତ୍ତିକ ଅର୍ଥନୀତି ଗଢ଼ାଯାଇଛି। ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅର୍ଥନୈତିକ ଜୋନ୍ ସ୍ଥାପନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗ୍ରୀନ ହାଇଡ୍ରୋଜେନ୍ ହବ୍ ହେବା ପାଇଁ ଏ ପାରାଦ୍ୱୀପକୁ ଭାରତ ବର୍ଷର 3ଟି ବନ୍ଦର ଭିତରେ ଏଠି ସ୍ୱତନ୍ତ୍ର ଭାବରେ ଆମ ପାରାଦ୍ୱୀପକୁ ମଧ୍ୟ ଭାରତ ସରକାର ସ୍ୱତନ୍ତ୍ରତା ଏଇ ନିକଟରେ ଦେଇଛନ୍ତି। ସେଥିରେ ଆପଣଙ୍କର ଗ୍ରୀନ ହାଇଡ୍ରୋଜେନ୍ ହବ୍ ହେବା ପାଇଁ ଯାଉଛି, ସେଥିରେ 40,000 କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ହେବା ପାଇଁ ମଧ୍ୟ ଯାଉଛି। ଭାରତ ସରକାରଙ୍କର ଯେଉଁ ଉଦ୍ୟମରେ ନାପ୍ତା କ୍ରାକର ପ୍ରୋଜେକ୍ଟ ସହ ଡାଉନ ଷ୍ଟ୍ରିମ୍ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଯେଉଁ ଏଠି ପାରାଦ୍ୱୀପରେ ହେବା ପାଇଁ ଯାଉଛି, ଏଥିରେ 80,000 କୋଟି ଟଙ୍କାର ପୁଞ୍ଜିନିବେଶ ଏ ପାରାଦ୍ୱୀପରେ କରାଯାଉଛି।
କଟକରେ ଆଜିଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏସିଆ ମହାଦେଶର ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଆଜି ଅପରାହ୍ନରେ ଉଦ୍ଘାଟନ କରିବେ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରୁଛି। ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସୁଶ୍ରୀ ଇନା ଏଚ୍ କୃଷ୍ଣମୂର୍ତ୍ତି ସମ୍ମାନିତ ଅତିଥି ଭାବେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ଚଳିତ ଥର ବାଲିଯାତ୍ରାରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି। 8 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଦେଶ ବିଦେଶରୁ ଦର୍ଶକଙ୍କ ସମାଗମ ପରିଲକ୍ଷିତ ହେବ। ଚଳିତ ଥର ପ୍ରାୟ 60 ଏକର ପରିମିତ ଜମିରେ 1660ରୁ ଅଧିକ ଷ୍ଟଲ୍ ପଡ଼ିଛି। ପ୍ରତ୍ୟେକ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ସ୍ୱନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବିଭିନ୍ନ ଲୋକକଳା ଏବଂ ସଂସ୍କୃତିକୁ ନେଇ ଜିଲ୍ଲାରେ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ସ୍କରଣ କରି ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବ୍ୟାପୀ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ବିଭିନ୍ନ ନଦୀ ଏବଂ ପୁଷ୍କରିଣୀରେ ଆ କା ମା ବୈ ଗୀତ ସହ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଐତିହାସିକ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣର ଶୁଭ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସହିତ ଜଡ଼ିତ ଏହି ଦିବ୍ୟ ଅବସର ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଆଣିଦେଉ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପରମ୍ପରା ଓଡ଼ିଶାର ଗର୍ବ ଏବଂ ସଂସ୍କୃତିର ଜୀବନ ସ୍ପନ୍ଦନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଇତ ବନ୍ଦାଣ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ନୌବାଣିଜ୍ୟ ଆମ ପରମ୍ପରା, ସଂସ୍କୃତି ଏବଂ ଗରିମାମୟ ଐତିହ୍ୟର ପରିଚୟ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପୁରୁଣା ସହର ସାଗରକୂଳରେ ଏହି ଉତ୍ସବରେ 15,000 ଉର୍ଦ୍ଧ୍ୱ ଜନସାଧାରଣଙ୍କର ସମାଗମ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ଏବଂ ତେଲ ନଦୀର ସଙ୍ଗମସ୍ଥଳୀରେ ସୋନପ୍ରାଗ ଏବଂ ବିନିକା ପାପକ୍ଷ ଘାଟରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହ ଦେବଦର୍ଶନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ରତ୍ନ ସିଂହାସନ ଉପରେ ରାଜରାଜେଶ୍ୱର ବେଶ ବା ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ, ପୁଲିସ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୟାଗଡ଼ ଜିଲ୍ଲାର ନୀଳମାଧବଜୀଙ୍କୁ ଆଜି ଯୁଗଳମୂର୍ତ୍ତି ଏବଂ ଗଜ ଉଦ୍ଧାରଣ ବେଶ, ପଶାଖେଳ ତଥା ରାଜରାଜେଶ୍ୱରୀ ବେଶରେ ସଜିତ କରାଯାଇଛି। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ନୀଳମାଧବଜୀଙ୍କ ପୀଠରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ 69 ଟଙ୍କା ଅଧିକ ସର୍ବନିମ୍ନ ସହାୟତା ରାଶି ପ୍ରଦାନ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ୱିଣ୍ଟାଲ ପିଛା 3,100 ବଦଳରେ 3,169 ଟଙ୍କା ଚାଷୀଙ୍କୁ ଦିଆଯିବ। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା 3,199 ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍ଏସ୍ପି 2,369 ଟଙ୍କା ସ୍ଥିର କରିଥିବାବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 800 ଟଙ୍କା ଇନ୍ପୁଟ୍ ସବ୍ସିଡି ପ୍ରଦାନ କରିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ଆଉ 6 ଦିନ ବାକି ରହିଛି। 3 ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନୂଆପଡ଼ା ଗସ୍ତରେ ଯାଇ କୋମନାଠାରେ ଏକ ନିର୍ବାଚନୀ ର୍ୟାଲିରେ ଯୋଗଦେବେ। ଭଦ୍ରକ ଜିଲ୍ଲା ଇଚ୍ଛାପୁର ଅନ୍ତର୍ଗତ ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରାୟ 400 ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା ଉପକରଣ ବଣ୍ଟନ ସହ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଆମ୍ବଲମ୍ ଏବଂ ଅଗ୍ନିପୂଜା ଅନୁଷ୍ଠିତ ହୋଇଯାଇଛି। ଭଗବାନ ଆୟତ୍ମାନଙ୍କ ଏହି ପୂଜାରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଅଗ୍ନିପୂଜା ଦ୍ୱାରା ସାମୂହିକ ଉନ୍ନତି ସହ ସମସ୍ତ ଭକ୍ତଙ୍କର ମଙ୍ଗଳ କାମନା କରାଯାଇଥିଲା। ଶିଖ ଧର୍ମର ପ୍ରତିଷ୍ଠାତା ଶ୍ରୀ ଗୁରୁ ନାନକଦେବଜୀଙ୍କ 556ତମ ପ୍ରକାଶ ପର୍ବ ଆଜି ପାଳନ କରାଯାଉଛି। 1469 ମସିହା କାର୍ତ୍ତିକ ମାସ ପୂର୍ଣ୍ଣମୀ ଦିନ ଶ୍ରୀ ନାନକଦେବଜୀ ଲାହୋରର ରାଇ ଭୋଇ କି ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଏହା ଲାହୋରର ନାନକାନା ସାହେବ ଭାବେ ପରିଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ନାନକଙ୍କ ପ୍ରକାଶ ପର୍ବରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗୁରୁ ନାନକଙ୍କ ଆଦର୍ଶ ଏବଂ ମୂଲ୍ୟବୋଧ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହ ନୂତନ ମାର୍ଗଦର୍ଶନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୁରୁ ନାନକଙ୍କ ଜୀବନୀ ଏବଂ ବାଣୀ ସର୍ବଦା ମାନବ ଜାତିକୁ ଅମର ଜ୍ଞାନରେ ପଥ ପ୍ରଦର୍ଶନ କରୁଛି। କରୁଣା, ସମାନତା, ନମ୍ରତା ଏବଂ ସେବା ସମ୍ବନ୍ଧୀୟ ତାଙ୍କ ଉପଦେଶ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ମହାନ ସନ୍ଥ ଶିଖ ସମ୍ପ୍ରଦାୟର ପ୍ରଥମ ଗୁରୁ ନାନକଦେବଜୀଙ୍କ ମହାରାଜଙ୍କ ଚରଣରେ ପ୍ରଣାମ ଜଣାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁ ନାନକ ସର୍ବଦା ଉପଦେଶ ମାଧ୍ୟମରେ ମାନବତା, ସମାନତା, ସତ୍ୟ ଏବଂ କରୁଣାର ମାର୍ଗକୁ ପ୍ରଶସ୍ତ କରିଥିଲେ। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ଗତକାଲି ବକାସୁର ସଂହାର ବେଶ ଅନୁଷ୍ଠିତ ହୋଇଯାଇଛି। ସାହାଣ ମେଳାରେ ଠାକୁରଙ୍କର ଏହି ବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କର ସମାଗମ ହୋଇଥିଲା। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳିଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମଣିବାବା ହରଗୌରୀ ଦିଗମ୍ବର ପଞ୍ଚାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପେନ୍ସନ୍ଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଚତୁର୍ଥ ପର୍ଯ୍ୟାୟର ଆଜି ହେଲା ଶୁଭାରମ୍ଭ। ଭାରତର ନୌବାଣିଜ୍ୟ କ୍ଷେତ୍ରକୁ ପାରାଦ୍ୱୀପ ବନ୍ଦର ଅର୍ଥନୈତିକ ସ୍ତରରେ ସଶକ୍ତ କରୁଛି କହିଲେ ମୁଖ୍ୟମନ୍ତ୍ରୀ। କଟକରେ ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ପୁରୀ ଶ୍ରୀମନ୍ଦିରରେ ଆଜି ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ଏବଂ ଚଳିତ ଖରିଫ ଋତୁ ପାଇଁ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।